శ్రీ శ్రీ గురుదాయ శ్రీ శ్రీ కృష్ణ బలరామ శ్రీ శ్రీ జగన్నాథ బలదేవ సుభద్రమారాయణ శ్రీ రాధాకృష్ణచంద్ర శ్రీ శ్రీ లక్ష్మీనృసింహదేవ్ శ్రీ శ్రీ సీతారాం లక్ష్మణ మంజు పద్మర్పణం వినోదం కలి శ్రీల గురుదేవ శ్రీ శ్రీమాధ దామోదర స్వామి గురు మహారాజ పద్మర్పణం వినోదం కలి ఈస్కన్ సదాచార్య శ్రీ సింహదేశ్వర భక్తి విధానం స్వామి ఉపాహారం పద్మర్పణం వినోదం కలి సమస్త సాధుగురు వైష్ణవ పుస్తక వైష్ణవ సర్వమాత్రమర్పణ త్రివిధం కలి అజయాన శ్రీమద్ భాగవతం దర్శన చౌదవ అధ్యాయ శ్లోక అడుతున్న కథారం కరివా తినోటి శ్లోక రైలే బ్రహ్మాంగర స్థుతి తేను గత సైంత్రి శ్లోకరే కథ విశ్రాం దైతులే త్రికోజైతులే ప్రపంచో ప్రపంచోపి విడంబయసి భూతళే ప్రపన్న జనతానంద సందోహం కథితం ప్రభో విశ్వనాథ చక్రవర్తి గోటే సుందర ఉదాహరణ ଦେଇଥିଲେ ଯେଭଳି ଭାବରେ ଗୋଟେ ହୀରା ରଜକ ପାତ୍ରରେ ଏତେ ଶୋଭିତ ହୁଏ ନାହିଁ ଯେଭଳି ଭାବରେ ନୀଳ କାଚ ପାତ୍ରରେ ଶୋଭିତ ହୁଏ ସେହିଭଳି ଭାବରେ ଭଗବାନଙ୍କର ଯେଉଁ ନିଷ୍ପ୍ରପଞ୍ଚ ଯେଉଁ ଚିତ୍ ଜଗତରେ ଯେଉଁ ଲୀଳା ରହିଛି ସେଠି ଯେତେ ଶୋଭାମାନ ହୁଏ ନାହିଁ ତାଙ୍କ ଲୀଳା ଏ ଭୌତିକ ଜଗତରେ ପ୍ରପଞ୍ଚରେ ଅଧିକ ଶୋଭିତ ହୁଏ କଥାଟି ଆମେ ଗତକାଲି ଆଲୋଚନା କରିଥିଲେ ତେଣୁ ଆଜି 38 ଶ୍ଲୋକ କଥା ଆରମ୍ଭ କରିବା 38 ଶ୍ଲୋକରେ କୁହାଯାଉଛି ଯେ ଜାଣନ୍ତ ଏବ ଜାଣନ୍ତୁ କିଂ ଭୌତ୍ୟା ନମେ ପ୍ରଭୋ ମନସୋ ବପୁଷୋ ବାଚୋ ବୈଭବଂ ତବ ଗୋଚର ବହୁତ ବ୍ୟକ୍ତି ଅଛନ୍ତି ସେ କହିବେ ଆମେ ଭଗବାନଙ୍କୁ ସେ ଜାଣିଛୁ ଆମେ ତ ଭଗବାନ ଭଗବାନ ଏମିତି ଭଗବାନ ସେମିତି ବହୁତ ବହି ଲେଖିଛନ୍ତି ବହୁତ କଥା କରିଛନ୍ତି ସବୁ ଦେଇଛନ୍ତି ଗୀତାର ଭାଷ୍ୟ ଦେଇଛନ୍ତି ପ୍ରସିଦ୍ଧ ସବୁ ଫିଲୋସଫର ସେମାନେ କେତେ କ'ଣ ସବୁ ରହିଛନ୍ତି ବ୍ରହ୍ମା ଏ ଶ୍ଲୋକରେ କହୁଛନ୍ତି ଜାଣନ୍ତୁ ଏବେ ଜାଣନ୍ତୁ କିମ୍ ଯେଉଁମାନେ ଭାବନ୍ତି ଯେ ସେ ସବୁକିଛି ଜାଣନ୍ତି ସେ ଭଗବାନ ବିଷୟରେ ଜାଣିଛନ୍ତି ସବୁକିଛି ବା ହଁ ଯେଉଁମାନେ ଜାଣିଛନ୍ତି ବିଷୟରେ ଜାଣନ୍ତି ଆମେ ଭଗବାନ ବିଷୟରେ ସବୁକିଛି ଜାଣିଛୁ ଏଭଳି ଭାବରେ ବହୁତ ଲୋକ ଅଛନ୍ତି କିନ୍ତୁ ବ୍ରହ୍ମା କହୁଛନ୍ତି ବହୁତିଆ ନାମେ ପ୍ରଭୁ କିନ୍ତୁ ପ୍ରଭୁ ମୁଁ ବେଶୀ ବଡ଼ କଥା କହୁନାହିଁ ବହୁତି ମୋର ବହୁ ବୃତ୍ତି ନାହିଁ କିନ୍ତୁ ମୋର ଅନୁଭବ ହେଉଛି ମନସୋ ବପୁସୋ ବାଚୋ ମନରେ ଶରୀର ଦ୍ୱାରା ଏବଂ ବଚନ ଦ୍ୱାରା ବୈଭବଂ ତବ କୋଚର ଆପଣଙ୍କର ଯେଉଁ ରହିଛି ବୈଭବ ରହିଛି ଭଗବାନଙ୍କର ଯେଉଁ ବୈଭବ ରହିଛି ସେ ମୋର ମନ ଦ୍ୱାରା ବଚନ ଦ୍ୱାରା ବା ଶରୀର ଦ୍ୱାରା ଏ ଅଗୋଚର ନୁହଁ ଅଗୋଚର ଅଟେ ଭଗବାନଙ୍କ ବିଷୟରେ କି କହିପାରିବେ ନାହିଁ ଯେ ଆମେ ସବୁକିଛି ଜାଣିଗଲୁ ତେଣୁ ଏ ଶ୍ଳୋକରେ କୁହାଯାଉଛି ତଦେବ ଆଉ ପୂର୍ବରୁ ଭଗବାନଙ୍କ ବ୍ରହ୍ମା ଯେଉଁ ସ୍ତୁତି କରିଥିଲେ 40 ଶ୍ଲୋକ କହିଥିଲେ ଆମେ ଅବଶ୍ୟ ସବୁ ଶ୍ଲୋକ କହିଲେ ନାହିଁ କେତେକ ଶ୍ଲୋକ କହିଲେ କେତେ ଶ୍ଲୋକ ଛାଡ଼ିଦେଲେ କିନ୍ତୁ ତଥାପି ଆପଣମାନେ ଶ୍ରବଣ କରୁଛନ୍ତି ମୁଁ ଭାବୁଥିଲି ଏ ଶ୍ଲୋକ କହିବା ପାଇଁ ସମସ୍ତଙ୍କର ରହିବ କି ନାହିଁ ଧୈର୍ଯ୍ୟ ମୁଁ ବି ଚିନ୍ତା କରିପାରୁନଥିଲି 40 ଯାକ ଶ୍ଲୋକ କହିବେଲି ମୋତେ କେବେ ହେଲେ ମୁଁ ଏତେ ସବୁ ପାଠ ପଢ଼ୁନଥିଲି ମଧ୍ୟ ଭାଗବତ ପଢ଼ା ହେଉଛି କିନ୍ତୁ ସବୁ ଶ୍ଲୋକ ଗୋଟି ଗୋଟି କରି ଆମେ ଯେମିତି ସକାଳେ ଆଲୋଚନା କରୁଛେ ସେମିତି କ'ଣ ହେଉଛି କିନ୍ତୁ ଭଗବାନଙ୍କ କୃପା ତେଣୁ ଆମେ ପ୍ରାୟ ଅଧିକାଂଶ ଶ୍ଲୋକ ପାଠ କଲେ ପଢ଼ିଲେ ତେଣୁ ଏଇଭଳି ଭାବରେ ଯେଉଁ ରହିଛି ବ୍ରହ୍ମାଙ୍କର ଆମଙ୍କର କେତେ କେତେ ପିତାଙ୍କର କେତେ କୋଟି କୋଟି ପିତାଙ୍କର ସେ ହେଉଛନ୍ତି ପିତା ସେହିଭଳି ଭାବରେ କେତେ ଗୁରୁଙ୍କର 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 କୋଟି କୋଟି ଗୁରୁଙ୍କର ଗୁରୁ ସିଏ ହେଉଛନ୍ତି
ଆମକୁ ସୁଯୋଗ ମିଳିଲା ତାଙ୍କର କଥାକୁ ଶୁଣିବା ପାଇଁ ବ୍ରହ୍ମାଙ୍କର। ବ୍ରହ୍ମା ଆଦିକବି ମୂଳ ଗୁରୁ ସିଏ, କେତେ ତାଙ୍କର ଜ୍ଞାନ ନଥିବ ବ୍ରହ୍ମା। ଭଗବାନ ନିଜେ ତାଙ୍କୁ ପାଠ ପଢ଼ିଲେ, ଓ କ ଖ ସୁ କି ଶିଖେଇଲେ ନାହିଁ, ଏକାଥରେ ଡାଇରେକ୍ଟ ପଢ଼େଇଦେଲେ, ପିଜି ପାଠ ପଢ଼େଇଦେଲେ ଡାଇରେକ୍ଟ, ଏକାଥରେ ଇଞ୍ଜିନିୟର, ଚାରୋଟି ଶ୍ଳୋକରେ ଇଞ୍ଜିନିୟର, ଆଉ ଏ ବି ସି ଡି ଶିଖିବାକୁ ପଡ଼ିଲେ ନାହିଁ ବା ଓ ଆ କ ଖ ପଢ଼ିଲେ ନାହିଁ ବ୍ରହ୍ମା, ଏକାଥରେ ଇଞ୍ଜିନିୟର ହୋଇଗଲେ। ଏଭଳି ଇଞ୍ଜିନିୟରିଂ କରୁଛନ୍ତି ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଯେତେ ପାଠ ପଢ଼ିକିରି ମଧ୍ୟ କରିପାରୁନାହାନ୍ତି। ଏଭଳି ବ୍ରହ୍ମାଙ୍କର କୃପା ଆମ ପ୍ରତି ପଡ଼ିଲା। ଆମେ ସେସବୁ ଶ୍ଳୋକକୁ ଆଲୋଚନା କଲେ, ତାକୁ କହିଲେ, ଆପଣମାନେ ଶୁଣିଲେ। ତେଣୁ ଏ ଚାଳିଶଟି ଶ୍ଳୋକ ରହିଛି ଭଗବାନ ବ୍ରହ୍ମାଙ୍କର, ଯେତେ ସବୁ ଭାଗବତମରେ ଯେତେ ସବୁ ବିଭିନ୍ନ ସ୍ଥାନରେ ସବୁ ଶ୍ଳୋକ ରହିଛି, ବହୁତ ସ୍ଥାନରେ ସେ ସ୍ତୁତି କରିଛନ୍ତି ବ୍ରହ୍ମା। ଆରମ୍ଭରେ ଭଗବାନ ଆରମ୍ଭରେ ସେ ସ୍ତୁତି କରୁଛନ୍ତି, ତପସ୍ୟା କରିଛନ୍ତି ବ୍ରହ୍ମା, ଯେତେବେଳେ ଭୌତିକ ଜଗତ ସୃଷ୍ଟି ହେଲା ସେହି ସମୟରେ ସେ ଚେଷ୍ଟା କରୁଥିଲେ ଜାଣିବା ପାଇଁ ସିଏ କିଏ, କେଉଁଠୁ ଆସିଛନ୍ତି, ଏସବୁ ଜିନିଷ। କିନ୍ତୁ ବହୁ କାଳ ଚାଲିଗଲା, ଜାଣିପାରିଲେ ନାହିଁ, କିନ୍ତୁ ତପସ୍ୟା କଲେ। ତପସ୍ୟା କଲା ପରେ ଭଗବାନ ତାଙ୍କୁ ଜ୍ଞାନ ପ୍ରଦାନ କଲେ। ତେଣୁ ପୁଣି ତାପରେ ଯେତେବେଳେ ସୃଷ୍ଟି ଆରମ୍ଭ କରୁଛନ୍ତି ସେତେବେଳେ ସ୍ତୁତି କରୁଛନ୍ତି ଭଗବାନଙ୍କୁ। ବିଭିନ୍ନ ସମୟରେ ଭଗବାନଙ୍କ ଯେତେବେଳେ ଅବତାର ସବୁ ଆସୁଛନ୍ତି ତାଙ୍କୁ ସ୍ତୁତି, ତାଙ୍କୁ ସେ ସ୍ତୁତି କରୁଛନ୍ତି। ଭାଗବତମରେ ଅନେକ ସ୍ତୁତି ସବୁ ରହିଛନ୍ତି, କିନ୍ତୁ ଏଇ ଦଶମ ସ୍କନ୍ଧ ଚଉଦ ଅଧ୍ୟାୟରେ ବ୍ରହ୍ମାଙ୍କର ଯଦି ସ୍ତୁତି ଅଛି, ଆଉ କୌଣସି ଅନ୍ୟ କୌଣସି ସ୍ଥାନରେ ଏତେ ସ୍ତୁତି ନାହିଁ ମୋର ଧାରଣା ଯେତିକି ଅଛି। ଏତେ ସ୍ତୁତି ଆଉ ବ୍ରହ୍ମା କରିନାହାନ୍ତି ଏଇଠି, ଏଇ ଶ୍ଳୋକରେ ଏତେ ସ୍ତୁତି କଲେ। କ୍ଷମା ପ୍ରାର୍ଥନା ମାଧ୍ୟମରେ ଭଗବାନଙ୍କର ଯେଉଁ ତତ୍ତ୍ୱକୁ ପ୍ରକାଶ କଲେ, ଆମେ ସେସବୁ ତତ୍ତ୍ୱ ଜାଣିଲେ, ଭଗବତ ତତ୍ତ୍ୱ ଆମକୁ କୃପା ଏଇଟା ମିଳିଲା। ତେଣୁ ଆମେ ଯଦି କହିଥାନ୍ତୁ ଯେଉଁଭଳି ଭାବରେ ଆମର ଚାଲିଥିଲା କଥା, ଦଶମ ସ୍କନ୍ଧ ଚଉଦ ଅଧ୍ୟାୟ ଗୋଟିଏ ଶ୍ଳୋକ ଦୁଇ ଚାରିଟି ଶ୍ଳୋକ କହିଦେଇକି ଚାରି ଦିନ ସରିଦିନ ହୋଇଯାଇଥାନ୍ତା, ଗୋଟେ ଦିନ ସରିଯାଇଥାନ୍ତା। ଆମର କେତେ ଦିନ ହେଲାଣି ଚାଲିଛି ବ୍ରହ୍ମାଙ୍କର ସ୍ତୁତି। ଯାହାକୁ ବ୍ରହ୍ମା କହୁଛନ୍ତି, ଏଠି କହୁଛନ୍ତି, ଆଗରୁ ସେ ତିନି ନମ୍ବର ଶ୍ଳୋକରେ କହିଥିଲେ, ପ୍ରଥମେ କହିଥିଲେ ନମୁଡ଼ିୟତେ ଅଭ୍ରବକୁଶେ ଚଡ଼ିଦମ୍ବରାୟ, ଭଗବାନଙ୍କ ରୂପକୁ ପ୍ରଶଂସା କରୁଛନ୍ତି। ଏଇଭଳି ଭାବରେ ତୃତୀୟ ନମ୍ବର ଶ୍ଳୋକ କହିଲେ ଜ୍ଞାନୀ ପ୍ରୟାସ ମୋଦପାସ୍ୟ, ଏ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଆମେ ଆଲୋଚନା କରିଥିଲେ। ଭଗବାନଙ୍କୁ ଜ୍ଞାନ ମାଧ୍ୟମରେ ଆମେ ଜାଣିପାରିବା ନାହିଁ। ତାପରେ ଭକ୍ତି ମାଧ୍ୟମ କହିଲେ, କେବଳ ଶ୍ରେୟ ସ୍ତୁତି ଭକ୍ତି ମୁଦସ୍ୟତ ବିଭୁ, ଭକ୍ତି ମାଧ୍ୟମରେ ଆପଣ ଜଣାପଡ଼ିବେ। ଭକ୍ତିମାନଙ୍କୁ ଛାଡ଼ିକିରି ଯେଉଁମାନେ ଅନ୍ୟ ମାର୍ଗ ଧରନ୍ତି ସେମାନେ କେବଳ କଷ୍ଟ ହିଁ ସ୍ୱୀକାର କରନ୍ତି। ଏଇଭଳି ଭାବରେ ଭଗବାନ ବହୁତ ସ୍ତୁତି କରିଛନ୍ତି ବ୍ରହ୍ମାଙ୍କୁ, ବ୍ରହ୍ମା ଭଗବାନ ବହୁତ ସ୍ତୁତି କରିଛନ୍ତି। ତେଣୁ ଏଠି କହୁଛନ୍ତି ହେ ବିଚିତ୍ର ଅନନ୍ତ ମହାପ୍ରଭାବ, ଭଗବାନଙ୍କ ପ୍ରଭାବ କ'ଣ କହିବା ଆମେ। ବ୍ରହ୍ମା ଏଇଭଳି ଭାବରେ କହୁଛନ୍ତି, ତବ ବୈଭବଂ ମମ ବପୁଷୋ ଲିଖନାଦି ଶକ୍ତିଆ ବାଚସ ବର୍ଣ୍ଣାଦିନା ମନସୋ ଚିନ୍ତନା ବିତର୍କ୍ୟ, ମନରେ ଆପଣଙ୍କର ଯେତିକି ଶକ୍ତି ରହିଛି, ବୈଭବ ରହିଛି, ଯାହା ସବୁ ଐଶ୍ୱର୍ଯ୍ୟ ସବୁ ରହିଛି, ବପୁଷୋ ଶରୀର ଦ୍ୱାରା କେମିତି ଜାଣିବା, ଆମେ ତାକୁ ଯେତେ ଲେଖାଲେଖି କଲେ ମଧ୍ୟ ଲିଖନାଦି ଶକ୍ତିଆ, ଆମେ ଭଗବାନଙ୍କର ଯଦି ବିଷୟରେ ଗୁଣଗାନ କରିବା, ଲେଖିବା ଭଗବାନ ଗୁଣ ଲେଖିବା, କ'ଣ ଲେଖିପାରିବା। ସେହିଭଳି ଭାବେ ବଚନରେ ଯଦି ଭଗବାନଙ୍କ ଗୁଣଗାନ କରିବା, ବର୍ଣ୍ଣନା କରିବା, ଇଏ କ'ଣ ଶେଷ ହେବ। ବ୍ରହ୍ମା କହୁଛନ୍ତି ମନସ୍ୱୟ, ମନରେ ଯଦି ଚିନ୍ତା କରିବା ଭଗବାନଙ୍କର, ମନର ଇଏ ହେଉଛି ତିନୋଟି ଧର୍ମ, ଥିଙ୍କିଂ ଫିଲିଂ ୱିଲିଂ, ଚିନ୍ତା କରିବେ, ଅନୁଭବ କରିବେ ଏବଂ ଇଚ୍ଛା ପ୍ରକାଶ କରିବେ, ଇଚ୍ଛା କରିବେ, ଏ ତିନୋଟି ରହୁଛି ମନର କାର୍ଯ୍ୟ ବୃତ୍ତି। ତେଣୁ ଏ ମନରେ ଆମେ ଯେତେ ଚିନ୍ତା କଲେ ମଧ୍ୟ ବ୍ରହ୍ମା କହୁଛନ୍ତି ଇଏ ବିତର୍କ୍ୟ, ଆମର ଭଗବାନଙ୍କର ଆମର ତର୍କ ଚିନ୍ତାର ବାହାରେ ଭଗବାନ, ତାଙ୍କର କୃପାରୁ ଆମେ କିଛି ଜାଣୁଛେ, କିଛି କହୁଛେ, କିଛି ଅନୁଭବ କରୁଛେ, ସମସ୍ତଙ୍କର କିଛି ନା କିଛି ଅନୁଭବ ରହିଛି। ଯେଉଁମାନେ ଏ ଧାରାକୁ ଆସିଛନ୍ତି ସମସ୍ତଙ୍କର କିଛି ଅନୁଭବ ହୋଇଛି, ମନ ଦ୍ୱାରା ହେଉ ବା ଶରୀର ଦ୍ୱାରା ହେଉ ବା ବଚନ ଦ୍ୱାରା ହେଉ କିଛି ନା କିଛି ବା ଯାହା ହେଉ, ଏହିଭଳି ଭାବରେ ସମସ୍ତଙ୍କର କିଛି ନା କିଛି ଅନୁଭବ ରହିଛି। ଆମେ ଏଇଟା କେମିତି ଜାଣିବା ନା, ଆମେ ଏ ଧାରକୁ ଆସିବା ପୂର୍ବରୁ ଆମର ଅବସ୍ଥାକୁ ଯଦି ଚିନ୍ତା କରିବା, ଆମର କ'ଣ ଅବସ୍ଥା ଥିଲା, ବର୍ତ୍ତମାନର ଯେଉଁ ଅବସ୍ଥା ଭିତରେ ତଫାତ୍ ଦେଖିପାରିବା ଜାଣିପାରିବା, ସେତିକି ଆମର ଭଗବାନ କୃପା। ଖାଲି ଜଣେ ଦୀକ୍ଷା ନେଇଗଲା ମାନେ ତ ବହୁତ ବଡ଼ କୃପା ହେଇଗଲା, ସେତିକି ସେତିକି ନେଉନାହାନ୍ତି। ଆମର ଇସ୍କନ ଭୁବନେଶ୍ୱରରେ ବହୁତ ଅଛନ୍ତି, ସେମାନେ ସବୁ ମୂଳରୁ ଅଛନ୍ତି, ଶ୍ରୀ ଶ୍ରୀମଦ ଗୌରବ ଗୋସ୍ୱାମୀ ମହାରାଜଙ୍କ ଠାରୁ ମୂଳରୁ ଅଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ ଦୀକ୍ଷା ନେଇନାହାନ୍ତି। ତେଣୁ ପ୍ରଥମେ ଯେଉଁ ଦୀକ୍ଷା ନେଇଗଲେ ସେଇଟା ବଡ଼ ବଡ଼ ବହୁତ ବଡ଼ ଭାଗ୍ୟ। ଏଇଟା କୁହାଗଲା ଚୈତନ୍ୟ ଚରିତାମୃତରେ, କ'ଣ ବ୍ରହ୍ମାଣ୍ଡ ଭ୍ରମିତି କୌଣ ଭାଗ୍ୟବାନ ଯିବ ଗୁରୁ କୃଷ୍ଣ ପ୍ରସାଦ ପାଇ ଭକ୍ତିଲତା ବିଜୟ। ଗୁରୁଙ୍କୁ ଗ୍ରହଣ କଲେ, ଦୀକ୍ଷା ଗ୍ରହଣ କଲେ ଇତ୍ୟାଦି ଯେଉଁ ହେଲା ମାନେ ସେଇଟା ବହୁତ ବଡ଼ ଭାଗ୍ୟ ତାଙ୍କର। ତେଣୁ ଏଇ ଯେଉଁ ପରିସ୍ଥିତି ଆସି ଆମେ ବିଭିନ୍ନ ସ୍ଥାନରେ ସବୁ ରହିଛି, ହାଉ ଆଇ କେମ୍ ଟୁ କୃଷ୍ଣ କନସିୟସନେସ୍, ସମସ୍ତଙ୍କର ଆମର ରହିଛି ଅନୁଭବ, କେମିତି ଆମେ ଆସିଲେ, ଆଉ ପୂର୍ବରୁ କ'ଣ କେଉଁ ଅବସ୍ଥାରେ ଥିଲେ, କେମିତି ଆସିଲେ, ଇଏ ଭଗବାନ କୃପା ଆମ ଉପରେ ମିଳିଲା। ପ୍ରଭୁପାଦ ମାଧ୍ୟମରେ, ଗୁରୁଦେବ ମାଧ୍ୟମରେ ଭଗବାନଙ୍କ କୃପା ମିଳିଲା। ଯଦି ନ ମିଳିଥାନ୍ତା ଆମର କ'ଣ ଅବସ୍ଥା ହୋଇଥାନ୍ତା ଆମେ ଚିନ୍ତା କରିପାରିବା ନାହିଁ। ତେଣୁ ଆମେ ଯେଉଁ ଆସିଲେ, ଆସିବା ପୂର୍ବରୁ ଆମେ ଭଗବାନ ବିଷୟରେ କିଛି ଜାଣିଥିଲେ, ଭଗବାନ କିଏ କ'ଣ ଜାଣିଛି କ'ଣ ଅଦ୍ଭୁତ ସବୁ ଚିନ୍ତାଧାରା ଥିଲା। ଯାହା ହେଉ, ଏହିଭଳି ଭାବରେ ସମସ୍ତଙ୍କର କିଛି ନା କିଛି ଅନୁଭୂତି ରହିଛି, ଭଗବତ ଅନୁଭୂତି କିଛି କିଛି ରହିଛି। ଆଉ ବ୍ରହ୍ମାଙ୍କର ଅନୁଭୂତି କଥା କ'ଣ କହିବା, ଭଗବାନଙ୍କ ବିଷୟରେ ସିଏ ତାଙ୍କର ପୁତ୍ର, ସିଏ ତାଙ୍କର ପିତା ହେଉଛନ୍ତି ଭଗବାନ, ଆଉ ସମସ୍ତଙ୍କ ପିତା ଭଗବାନ, କିନ୍ତୁ ଆମେ ଭଗବାନଙ୍କର ଡାଇରେକ୍ଟ ଜାତ ହେଉନାହୁଁ, ଆମେ ତାଙ୍କର ପୁତ୍ରଙ୍କର ପୁତ୍ରଙ୍କର ପୁତ୍ରଙ୍କ କୋଟି କୋଟି ପୁତ୍ରଙ୍କ ପୁତ୍ର ହେଇକିରି ଆସୁଛେ ଆମେ। ତେଣୁ ବ୍ରହ୍ମାଙ୍କୁ କୁହାଯାଏ ପିତାମହ, ବ୍ରହ୍ମାଙ୍କୁ କୁହାଯାଏ ପିତାମହ, ବ୍ରହ୍ମାଙ୍କର ପିତାଙ୍କୁ କୁହାଯାଏ ପ୍ରପିତାମହ, ଭଗବତ ଗୀତାରେ ଭଗବାନ କହିଛନ୍ତି ପ୍ରପିତାମହ ସେଠି କରିଛନ୍ତି। କ'ଣ ଶୋକ ବାୟୋର୍ଜମଗ୍ନି ବରୁଣ ଶଶାଙ୍କ ପ୍ରଜାପତି ତ୍ୱାଂ ପ୍ରପିତାମହଶ୍ଚ ନମୋ ନମସ୍ତେ ସମସ୍ର କୃତ୍ୟ ପୁନଶ୍ଚ ଭୂୟୋପି ନମୋ ନମସ୍ତେ। ଏକାଦଶ ଅଧ୍ୟାୟରେ ଅର୍ଜୁନ ସ୍ତୁତି କରିଛନ୍ତି ଭଗବାନଙ୍କୁ, ପ୍ରପିତାମହ ପିତାମହ, ସେ ପିତାମହଙ୍କର ପିତା, ପିତାମହ ହେଉଛନ୍ତି ବ୍ରହ୍ମା, ବ୍ରହ୍ମାଙ୍କର ପୁତ୍ରମାନେ ହେଉଛନ୍ତି ମତ୍ରି ମରିଚି ଅଙ୍ଗ୍ରେଶ ପୁଲସ୍ତ ପୁଲ କ୍ରତୁ ଇତ୍ୟାଦି ସବୁ ରହିଛନ୍ତି, ତାଙ୍କର ଗୋତ୍ର ରହିଛି, ସେହି ଗୋତ୍ରରେ ସବୁ ଆମେ ଆସୁଛେ, କଶ୍ୟପ ଗୋତ୍ର, ଗୌତମ ଗୋତ୍ର, ମରିଚି ଗୋତ୍ର, ଏଇଭଳି ଭାବରେ ସବୁ ଗୋତ୍ର ରହିଛି। ଆମର ପୂର୍ବ ବଂଶଧର ହେଉଛନ୍ତି ସିଏ, ତେଣୁ ତାଙ୍କର ପିତା ହେଉଛନ୍ତି ବ୍ରହ୍ମା, ସିଏ ହେଉଛନ୍ତି ପିତାମହ, ପିତାଙ୍କର ପିତାଙ୍କୁ ପିତାମହ ବୋଲି କୁହାଯିବ, ଆଉ ପିତାମହଙ୍କର ପିତାଙ୍କୁ ପ୍ରପିତାମହ କୁହାଯିବ, ଭଗବାନଙ୍କୁ ପ୍ରପିତାମହ ବୋଲି କୁହାଯାଏ। କିନ୍ତୁ ବ୍ରହ୍ମା ତାକୁ ପ୍ରପିତାମହ ବୋଲି କହିବେ ନା, ଅର୍ଜୁନ କହିବେ, କିନ୍ତୁ ବ୍ରହ୍ମା କହିବେ ପିତା ବୋଲି କହିବେ, କାରଣ ତାଙ୍କର ପିତା ହେଉଛନ୍ତି ସିଏ। ତେଣୁ ଏଇଭଳି ଭାବରେ ଆଉ ଭଗବାନ ବିଷୟରେ କ'ଣ କହିବା, ଅନେକ କଥା ରହିଛି ତାଙ୍କ ବିଷୟରେ, ଚେତନ ଚର୍ଚ୍ଚା ଅନୁସାରେ ମଧ୍ୟ ବହୁତ କଥା ରହିଛି। ମହାପ୍ରଭୁ ନିଜେ ଭଗବାନଙ୍କର ବୈଭବ ଯେଉଁ ରହିଛି, ସନାତନ ଗୋସ୍ୱାମୀଙ୍କୁ ଶିକ୍ଷା ଦେଇଛନ୍ତି, ସନାତନ ଗୋସ୍ୱାମୀଙ୍କୁ 2 ମାସ ଧରି ଶିକ୍ଷା ଦେଇଛନ୍ତି, ରୂପ ଗୋସ୍ୱାମୀଙ୍କୁ 10 ଦିନରେ ଶିକ୍ଷା ଦେଲେ, ଯେଉଁ ରହିଛି ବେଣୁ ଯେଉଁ ରହିଛି ଦଶୁଆ ସମେତ ଘାଟ ତ୍ରିବେଣୀରେ ସେଇଠି କହିଥିଲେ। କିନ୍ତୁ ମହା ଚୈତନ୍ୟ ମହା ଆମର ଯେଉଁ ରହିଛନ୍ତି ସନାତନ ଗୋସ୍ୱାମୀଙ୍କୁ ତାକୁ ଦେଲେ କେତେ, ଏ ସନାତନ ଗୋସ୍ୱାମୀ ସବୁ ଟୀକା ଦେଇଛନ୍ତି ସବୁ ଉପରେ, ଅନେକ 2 ମାସ ଧରି ତାଙ୍କୁ ଶିକ୍ଷା ଦେଲେ, ତେଣୁ ସେଠି ମଧ୍ୟ ଭଗବାନଙ୍କ ଲୀଳାକୁ ସବୁ ବର୍ଣ୍ଣନା କରିଛନ୍ତି। ଏ ଚୈତନ୍ୟ ଚରିତ୍ର ମଧ୍ୟ ଏ ଭାଗବତ ଏ ଶ୍ଳୋକ ମଧ୍ୟ ଉଦ୍ଧାର କରାଯାଇଛି। ଏଇ ଶ୍ଳୋକଟି ମଧ୍ୟ ଲୀଳା 21 ଅଧ୍ୟାୟ 27 ଶ୍ଳୋକରେ ଭଗବାନ ମଧ୍ୟ ଏଇଟାକୁ ଉଦ୍ଧାର କରିଛନ୍ତି। କୃଷ୍ଣ ରମହିମା ରହୁ କେ ବା ତାର ଜ୍ଞାତା ବୃନ୍ଦାବନ ସ୍ଥାନର ଦେଖ ଆଶ୍ଚର୍ଯ୍ୟ ବିଭୂତା। ଭଗବାନ କଥା ଛାଡ଼, ଭଗବାନଙ୍କୁ ଧାମ ରହିଛି ବୃନ୍ଦାବନର ଧାମର ମହାତ୍ମ ଶୁଣନ୍ତୁ। ମହାପ୍ରଭୁ କହୁଛନ୍ତି ଚୈତନ୍ୟ କାହାକୁ ସନାତନ ଗୋସ୍ୱାମୀଙ୍କୁ, ଏ ଯେ ବୃନ୍ଦାବନ ସ୍ଥାନର ଦେଖ ଆଶ୍ଚର୍ଯ୍ୟ ବିଭୂତା। ବୃନ୍ଦାବନ ସ୍ଥାନର ବିଭୂତି ବିଷୟରେ କହୁଛନ୍ତି କ'ଣ ନା, 16 କୋଶ ବୃନ୍ଦାବନ ଶାସ୍ତ୍ରର ପ୍ରକାଶେ ତାର ଏକ ଦେଶ ବୈକୁଣ୍ଠାଜଣ୍ଡ ଗଣ ଭାସେ। ବୈକୁଣ୍ଠ ଯେଉଁ ରହିଛି, ବୈକୁଣ୍ଠ କଥା କ'ଣ କହିବା, ଏ ଭୌତିକ ଜଗତ, ଏ ଭୌତିକ ଜଗତକୁ ଆମେ ଜାଣିପାରୁନାହିଁ, ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି। ଖାଲି ଆମେ ଗଲୁ, ଚନ୍ଦ୍ରକୁ ପଳେଇଲୁ, ମଙ୍ଗଳକୁ ଯିବୁ, କିନ୍ତୁ କୁଆଡ଼େ ଯାଇନାହାନ୍ତି, ଏଇଠି ରହିଛନ୍ତି, ପୃଥିବୀ ଭିତରେ ରହିଛନ୍ତି। ଆଉ ଏ ପୃଥିବୀ ଭୌତିକ ଜଗତରେ କ'ଣ କ'ଣ ଅଛି ଆମେ ପଞ୍ଚମ ସ୍କନ୍ଧ ରହିକି ସବୁ ଜାଣିବା, ସ୍ପୁଟନିକ୍ ଦରକାର ନାହିଁ, ଏ ଭାଗବତ ପଢ଼ିଲେ ଆମେ ସବୁ ଜାଣିଯିବା କେଉଁଠି କ'ଣ ଅଛି। ବୈଜ୍ଞାନିକମାନେ ଏତେ ସବୁ ପଠେଇକିରି ସବୁ ପଠେଇକି କିଛି ଜାଣିପାରୁନାହାନ୍ତି, କିନ୍ତୁ ଆମେ ଭାଗବତ ପଞ୍ଚମ ସ୍କନ୍ଧ ପଢ଼ିଲେ ସବୁ କିଛି ଜାଣିଯିବା ଏ ଭୌତିକ ଜଗତ ବିଷୟରେ, ଏ ପୃଥିବୀ, ଏଇ ଯେଉଁ ବିଶ୍ୱ ରହିଛି। ଏହିଭଳି ଭାବରେ ଅନନ୍ତ କୋଟି ବିଶ୍ୱ ବ୍ରହ୍ମାଣ୍ଡ ରହିଛି, ଇଏ ଭୌତିକ ଜଗତ। ଆର ତିନି ଗୁଣ ହେଉଛି ଭଗବତ ଗୀତାରେ ଭଗବାନ କହିଲେ ନା, ଅଥବା ବୋନେ ତେନ କି ଜ୍ଞାନ ତବାର୍ଜୁନ ବିଷ୍ଟଭ୍ୟାମ ବିଦକୃଷ୍ଣ ଏକାଂଶନ ସ୍ଥିତ ଜଗତ। ଭଗବାନ ଯେତେବେଳେ ତାଙ୍କର ବିଭୂତି ବିଷୟରେ କହୁଛନ୍ତି 10 ଅଧ୍ୟାୟରେ ଅର୍ଜୁନକୁ, ଅର୍ଜୁନ କହିଲେ ଅର୍ଜୁନ ମୋତେ ମୁଁ କ'ଣ ମୋର ବିଭୂତି କହିବି, ବିଭୂତି ବିସ୍ତର ମୟା, ମୋର ଅନେକ ବିଭୂତି ଅଛି, ସରିବ ନାହିଁ। ଖାଲି ଏତିକି ଜାଣି ରଖ, ଏ ସମସ୍ତ ବିଶ୍ୱ ଯେତେ ରହିଛି, ସବୁକିଛି ସମସ୍ତ ସୃଷ୍ଟିର 4 ଭାଗରୁ ଭାଗେ, 1/4 ଚାରଣା, ଏ ଚାରଣା ବାରଣା ରହିଛି ସେଠି, ତିନି ଗୁଣ ରହିଛି ସେଠି ବୈକୁଣ୍ଠ ଲୋକ। କିନ୍ତୁ ଏଇ ଯେଉଁ ବୈକୁଣ୍ଠ ଲୋକ ରହିଛି, ଏ ବୈକୁଣ୍ଠ ଲୋକ ଏଠି କୁହାଯାଉଛି, ଭଗବାନ କହୁଛନ୍ତି ଏ ଯେଉଁ 16 କୋଶ ବୃନ୍ଦାବନ, ଭଗବାନ ଯେଉଁ ବୃନ୍ଦାବନ ଲୀଳା ଆମେ ସବୁ ଚାଲିଛି ଆଲୋଚନା କଲେ, ବୃନ୍ଦାବନକୁ ସାରିକି ମଥୁରା କହିଲେ, ମଥୁରା ପରେ କହିବା ଦ୍ୱାରକା କହିବା, କିନ୍ତୁ ବୃନ୍ଦାବନ ମଥୁରା ଏସବୁକୁ କୁହାଯାଏ ବ୍ରଜମଣ୍ଡଳ, ବ୍ରଜ ସମୁଦାୟ ମିଶିକି ବ୍ରଜମଣ୍ଡଳ, କିନ୍ତୁ ବୃନ୍ଦାବନଟା ହେଉଛି 16 କୋଶ, ଆଉ ସବୁ ମିଶିକି 84 କୋଶ। କିନ୍ତୁ କେବଳ ଯେଉଁ ବୃନ୍ଦାବନ ରହିଛି 16 କୋଶ ବୃନ୍ଦାବନ, ତାର ଏକ ଦେଶେ, ତାର ଗୋଟେ ଦାସେ, ମାନେ ଚାରି ଗୋଟେ ସ୍ଥାନରେ କ'ଣ ରହିଛି ନା, ବୈକୁଣ୍ଠାଜଣ୍ଡ ଗଣ ଭାସେ, ବୈକୁଣ୍ଠ ସବୁ ରହିଛି ତାରି ଭିତରେ ଗୋଟେ ଗୋଟେ କୋଣରେ। ଏ ବ୍ରହ୍ମା ଦେଖିଥିଲେ ଏଇଟା, ଏଠି ମହାପ୍ରଭୁ ଏଇଟା କହୁଛନ୍ତି ସନାତନ ଗୋସ୍ୱାମୀଙ୍କୁ, ଏଇଥିରେ ଆମେ ଜାଣିବା। ଅପାର ଐଶ୍ୱର୍ଯ୍ୟ କୃଷ୍ଣର ନାୟିକ ଗଣନ ଶାଖା ଚନ୍ଦ୍ର ନାୟକରି ଦିଗ୍ଦର୍ଶନ, ଶାଖା ଚନ୍ଦ୍ର ଯେମିତି ଚନ୍ଦ୍ର ରହିଛନ୍ତି, ଚନ୍ଦ୍ରଙ୍କୁ ତ ଆମେ ଜାଣିପାରୁନେ, କିନ୍ତୁ ଗଛର ଶାଖାରେ ଚନ୍ଦ୍ର ଦେଖାଯାଉଛନ୍ତି, ତେଣୁ ସେତିକି ଆମେ ଜାଣୁଛୁ ଶାଖା ଚନ୍ଦ୍ର, କିଛି କିଛି ଜ୍ଞାନ ଆମେ ପାଉଛେ। ଏଇଭଳି ଭାବରେ ଭଗବାନଙ୍କର ଐଶ୍ୱର୍ଯ୍ୟ ରହିଛି, କ'ଣ ବର୍ଣ୍ଣନା କରାଯିବ। ତେଣୁ ପୁଣି ମୋତେ କହିଛି 23-83 ଶ୍ଳୋକରେ କହୁଛନ୍ତି, ଏ ବ୍ରହ୍ମାଙ୍କର ଐଶ୍ୱର୍ଯ୍ୟ ସବୁ ରହିଛି, ବ୍ରହ୍ମା ଭଗବାନ ନିଜେ କହୁଛନ୍ତି, ଏଇ ଶ୍ଳୋକ 2 ଥର କୁହାଯାଇଛି ଚୈତନ୍ୟ ଚରିତାମୃତରେ, ଏଇ ଶ୍ଳୋକଟି ମହାପ୍ରଭୁ ନିଜେ ଏଇଟାକୁ କହୁଛନ୍ତି, ସନାତନ ଗୋସ୍ୱାମୀ ଶିକ୍ଷା ଦେଉଛନ୍ତି। ସନାତନ ଗୋସ୍ୱାମୀ ହେଉଛନ୍ତି ଭଗବାନ ଜ୍ଞାନ ଶକ୍ତିର ଅବତାର, ପ୍ରଥମ ସ୍କନ୍ଧ 3 ଅଧ୍ୟାୟରେ ଯେତେବେଳେ 22 ଅବତାର ବିଷୟରେ କହୁଛନ୍ତି ସୁତ ଗୋସ୍ୱାମୀ, ପ୍ରଥମ ଅବତାର ହେଉଛନ୍ତି କୁମାର, ଚାରି କୁମାର, ବ୍ରହ୍ମାଙ୍କ ପ୍ରଥମ ପୁତ୍ର ହେଉଛନ୍ତି ଚାରି କୁମାର, ଏ ପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି, ଲଙ୍ଗଳା ହେଇକି ରହିଛନ୍ତି, ବ୍ରହ୍ମା ତ ଗୋଟେ ପେଣ୍ଟଟେ ଦେଉନାହାନ୍ତି ପିନ୍ଧା, ଏଭଳି ଅବସ୍ଥାରେ ରହିଛନ୍ତି ଚାରି କୁମାର, ଲଙ୍ଗଳା ହେଇକି ରହିଛନ୍ତି, ଚାଲିଗଲେ ବୈକୁଣ୍ଠ ଲୋକକୁ, ଚାରି କୁମାର 5 ବର୍ଷ ବାଳକ ଭଳିଆ ରହିଛନ୍ତି। ତେଣୁ ସେଠି ଗୋଟିଏ ଉପରେ ଗୋଟିଏ ଗେଟ୍ ପାର ହେଇକରି ଯେତେବେଳେ 7ମ ଗେଟ୍ରେ ପହଞ୍ଚିଗଲେ, ସେଠି ଯେଉଁ ରହିଛନ୍ତି ତାଙ୍କର ଦ୍ୱାରପାଳ ଜୟ ବିଜୟ ତାଙ୍କୁ ଅଟକେଇ ଦେଲେ, ଆରେ ଲଙ୍ଗୁ କୁଆଡ଼େ ଯାଉଛ, ତାଙ୍କୁ ଅଟକେଇ ଦେଲେ, ତେଣୁ ସେ ଲଙ୍ଗୁ ଦେଖେଇଦେଲେ ତାଙ୍କର ତାଙ୍କର ମହିମା ମାରିଦେଲେ ଗୋଟେ ଅଭିଶାପ ଆସି ପହଞ୍ଚିଗଲେ ଭୌତିକ ଜଗତରେ। ତିନି ଜନ୍ମ ତିନିଟା ଜନ୍ମ ନେବାକୁ ପଡ଼ିଲା, ଭଗବାନ ତିନି ଥର ଆସିଲେ ତାଙ୍କ ଉଦ୍ଧାର କଲେ। ଏଇଭଳି ଭାବରେ ସବୁ ଲୀଳା ରହିଛି। ତେଣୁ ଏ ଚାରିକୁମା ଏ ପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି, ପାଞ୍ଚ ବର୍ଷର ବାଳକ ରହିଛନ୍ତି। କାହିଁକି ନା ସେ ଯୁବକ ହେଲେ ନାହିଁ, କାହିଁକି ନା ଯୁବକ ହେଲେ କାମର ପ୍ରଭାବ ପଡ଼ିବ, କାମର ପ୍ରଭାବ ପଡ଼ିବ, ସେଥିପାଇଁ ସିଏ ସବୁବେଳେ ବାଳକ ହେଇକି ରହିଲେ। ବାଳକ ହେଲେ ବାଳକମାନଙ୍କ ପାଖରେ ଏଇସବୁ କାମର ଆସିବ ନାହିଁ, କାମର ଚିନ୍ତା ଆସିବ ନାହିଁ ତାଙ୍କ ପାଖରେ। ଯୁବକ ବୟସ ହେଲେ ସେସବୁ ଆସିବ। ତେଣୁ ଶଙ୍ଖ ବାଜିବ ବର୍ତ୍ତମାନ। ଜୟ ଶ୍ରୀ ଶ୍ରୀ ସୀତାରାମ ହନୁମାନଙ୍କୁ କି ଜୟ ଶ୍ରୀ ଶ୍ରୀ ଗୋବିନ୍ଦାୟ ଶ୍ରୀ ଶ୍ରୀକୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ ଶ୍ରୀ ଶ୍ରୀ ରାଧା କୃଷ୍ଣଗୋବିନ୍ଦ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହଦେବ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରବକୁନ୍ଦ କି ଜନିତାୟ ଗୌର ପ୍ରେମାନନ୍ଦେ। ତେଣୁ ଏହିଭଳି ଭାବରେ ଯେଉଁ ରହିଛନ୍ତି ସନାତନ, ସେ ହେଉଛନ୍ତି ଭଗବାନଙ୍କ ଜ୍ଞାନ ଶକ୍ତିର ଅବତାର। ତାଙ୍କ ବିଷୟରେ କେତେ କ'ଣ ସବୁ ରହିଛି, ତାଙ୍କୁ ମଧ୍ୟ ଇଏ ଆସିଲେ ସନାତନ ଗୋସ୍ୱାମୀ ରୂପରେ ଆସିକରି ମହାପ୍ରଭୁଙ୍କ ଲୀଳାରେ ଭାଗ ନେଲେ। ମହାପ୍ରଭୁ ତାଙ୍କୁ ଜ୍ଞାନ ଦେଉଛନ୍ତି। ସନାତନ ଗୋସ୍ୱାମୀ ବହୁତ ଶାସ୍ତ୍ର ରଚନା କରିଛନ୍ତି, ଆମେ ସବୁଦିନ ସକାଳେ ପଢ଼ୁଥିଲେ, ନାନା ଶାସ୍ତ୍ର ବିଚାର ଅନେକ ନିପୁଣ ସଦ୍ଧର୍ମ ସଂସ୍ଥାପକୁ ଅନେକ ଗ୍ରନ୍ଥ ରହିଛନ୍ତି, ଶାସ୍ତ୍ର ଅନେକ ଶାସ୍ତ୍ର ରହିଛନ୍ତି, ତାକୁ ସବୁ ବିଚାର କରିକିରି ସଦ୍ଧର୍ମ ସ୍ଥାପନ କରିଛନ୍ତି ଆମ ପାଇଁ, ବୈଷ୍ଣବ ଧର୍ମକୁ ସଦ୍ଧର୍ମକୁ ସ୍ଥାପନ କରିଛନ୍ତି। କେତେ କ'ଣ ସବୁ ରହିଛି ଗ୍ରନ୍ଥ। ତେଣୁ ଏଇଭଳି ଭାବରେ ବ୍ରହ୍ମା ପ୍ରାର୍ଥନା କରୁଛନ୍ତି। ତେଣୁ 39 ଶ୍ଲୋକରେ କହୁଛନ୍ତି, ବ୍ରହ୍ମା ଏତେ ଶ୍ଲୋକ କହିଲେ କିନ୍ତୁ ଭଗବାନ ଗୋଟିଏ ଶବ୍ଦ କହିଲେ ନାହିଁ, ଭଗବାନ ଗୋଟିଏ ଶବ୍ଦ କହିଲେ ନାହିଁ। ଇଏ ଅଦ୍ଭୁତ ଭଗବାନଙ୍କର ଲୀଳା। ବ୍ରହ୍ମା କେତେ କାକୁତି ମୁନତ ହେଇ କହୁଛନ୍ତି, ପ୍ରଭୁ ମୋତେ କ୍ଷମା କରନ୍ତୁ, ଚାରିପଟେ ଗଡ଼ି 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 କରି ମୁଣ୍ଡିଆ ମାରୁଛନ୍ତି, ଚାରୋଟି ମଥା, ଗୋଟିଏ ମଥାରେ ଆମେ ଗୋଟିଏ ଥର ମୁଣ୍ଡିଆ ମାରୁଛେ, କିନ୍ତୁ ଚାରି ମଥା ତାଙ୍କର ରହିଛି, ବୁଲି 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 ବୁଲିକି ମୋତେ ମୁଣ୍ଡିଆ ମାରୁଛନ୍ତି ସିଏ ଭଗବାନଙ୍କୁ ବାରମ୍ବାର ବାରମ୍ବାର ବାରମ୍ବାର। ଏଇ ଶୋକ କହିବା ପୂର୍ବରୁ ସବୁ ପ୍ରାର୍ଥନା କରିଥିଲେ, ଦଶମ ସ୍କନ୍ଦ ପୂର୍ବ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 13 ଅଧ୍ୟାୟରେ ଅନ୍ତିମରେ ସେ ପ୍ରାର୍ଥନା ଭଗବାନଙ୍କୁ ମୁଣ୍ଡିଆ ମାରୁଥିଲେ, ମାରିକି ଏବେ ସବୁ ଶୋକରେ ସବୁ କହୁଛନ୍ତି, କିନ୍ତୁ ଭଗବାନ କିଛି କହିଲେ ନାହିଁ। ହଉ ଠିକ୍ ଅଛି ବ୍ରହ୍ମା, ଯାହା କିଛି ଅସୁବିଧା, କିଛି କହିଲେ ନାହିଁ ବ୍ରହ୍ମା ଭଗବାନଙ୍କର। ଆକ୍ଚୁଆଲି କ'ଣ, ଭଗବାନ ବ୍ରହ୍ମାଙ୍କ ଉପରେ ବହୁତ ପ୍ରସନ୍ନ ଥିଲେ, କାହିଁକି କିଏ କହିପାରିବେ କାହିଁକି ପ୍ରସନ୍ନ ଥିଲେ। ଭଗବାନଙ୍କର ଇଚ୍ଛା ପୁରା ପୂର୍ଣ୍ଣ ହେଲା, ଭଗବାନଙ୍କର କ'ଣ ଇଚ୍ଛା, ଭକ୍ତଙ୍କର ଇଚ୍ଛାକୁ ସେ ପୂର୍ଣ୍ଣ କଲେ। ସମସ୍ତ ମା'ମାନେ ଚାହୁଁଥିଲେ କୃଷ୍ଣଙ୍କୁ ପୁତ୍ର ରୂପରେ ପାଇବା ପାଇଁ, ଭଗବାନ ନିଜକୁ ବିସ୍ତାର କରିଦେଲେ ତାଙ୍କ ପୁତ୍ର ହୋଇଗଲେ। ସବୁ ଗାଭୀମାନେ ଚାହୁଁଥିଲେ କୃଷ୍ଣଙ୍କୁ ପୁତ୍ର ରୂପରେ ପାଇବା ପାଇଁ, ଭଗବାନ ନିଜେ ବତ୍ସା ହୋଇଗଲେ, ତାଙ୍କ ପୁତ୍ର ହୋଇଗଲେ। ଏ ବ୍ରହ୍ମା ଯଦି ଏ କଥା ନ କରିଥାନ୍ତେ କ'ଣ ହେଇପାରିଥାନ୍ତା। ତେଣୁ ଭଗବାନ ବ୍ରହ୍ମାଙ୍କ ଉପରେ ବହୁତ ଖୁସି, ବହୁତ ପ୍ରସନ୍ନ। ତେଣୁ ଭଗବାନଙ୍କ ଲୀଳାକୁ ବୁଝିବା ପାଇଁ ସେ ଯେଉଁ କ୍ଷମା ପ୍ରାର୍ଥନା କଲେ, ଏଇ ମାଧ୍ୟମରେ ଆମ ପାଇଁ ଶିକ୍ଷା। ବିଶ୍ୱନାଥ ଚକ୍ରପୀଠକୁ କହିବେ, ଅନ୍ତିମରେ କହିବେ ସେଇଟା, ଯେଉଁ ଭଗବାନ ବ୍ରହ୍ମା ଯେଉଁ ସ୍ତୁତି କଲେ, ଏଇ ସ୍ତୁତି ଆମ ପ୍ରାର୍ଥୀ ହେଉ ଭଗବାନଙ୍କ ତତ୍ତ୍ୱକୁ ଜାଣିବା ପାଇଁ, ଏଇଟା ମୋର ପ୍ରାର୍ଥୀ ହେଉ। ବିଶ୍ୱନାଥ ଚକ୍ରପୀଠ ଠାକୁର କହିଛନ୍ତି ତାଙ୍କ ସ୍ତୁତିରେ, ବ୍ରହ୍ମାଙ୍କ ସ୍ତୁତିକୁ ସେ ସ୍ତୁତି କରିଛନ୍ତି, ଆମକୁ ସୌଭାଗ୍ୟ ମିଳିଲା ବ୍ରହ୍ମାଙ୍କ ସ୍ତୁତିକୁ ବର୍ଣ୍ଣନା କରିବା ପାଇଁ। ଏତେ ସମୟ ମୁଁ ପ୍ରଥମେ ଚିନ୍ତା କରୁଥିଲି ଏତେ କହିବା ନା ନାହିଁ, କହିବା ନା ନାହିଁ, କିନ୍ତୁ ଅଲମୋଷ୍ଟ ସବୁ କହିଦେଲେ, ଅଲମୋଷ୍ଟ କେତେଟା ମୁଁ ଶ୍ଲୋକ ଛାଡ଼ିଦେଇଛି, କାରଣ ପ୍ରିପେୟାର କରିନଥିଲି ତା ପାଇଁ। ଆକୁ କ'ଣ ସେମିତି କହିଦେଇ ହେବ, ସବୁ ଟିକା ଫିକା ପଢ଼ିକିରି ସବୁ କହିବା ନା ଆଉ କ'ଣ। ସାଧାରଣ ଭାବରେ ମୁଁ ଏଇ ଯେଉଁ ଘଣ୍ଟାଟେ କହୁଛି, ଏ ଘଣ୍ଟାଟେ କହିବା ପାଇଁ 4 ଘଣ୍ଟା ପାଠ ପଢ଼ିଲେ ଯାଇକି ସେ ଘଣ୍ଟାଟେ କହିବ, ନହେଲେ କ'ଣ ସାଙ୍ଗେ ସାଙ୍ଗେ କହିଦେଇ ହେବ ନା କ'ଣ। ମୁଁ ସେ ପ୍ରିପେୟାର କରିନଥିଲି ସେଥିପାଇଁ ମୁଁ କହିପାରିନଥିଲି, ଆଉ ଏସବୁ ପ୍ରିପେୟାର କରିବାକୁ ପଡ଼ୁଛି ସେଥିପାଇଁ। କହିଲେ ଜାଣି ଯଦି କଥା କହିବେ, ଯାହା ବି ହଉ ଆମକୁ ସୁଯୋଗ ମିଳିଲା, ଆମେ ପ୍ରାୟ ସବୁ କଥା ସବୁ ଶ୍ଲୋକକୁ କହିଲେ, ବ୍ରହ୍ମାଙ୍କର ଶ୍ଲୋକକୁ। ତେଣୁ ଏଠି ବର୍ତ୍ତମାନ ବ୍ରହ୍ମା କହୁଛି, ପ୍ରଭୁ ଅନୁଜାନିହି ମାଂ କୃଷ୍ଣ ସର୍ବଂ ତ୍ୱଂ ବେଶୀ ସର୍ବଦ୍ରୁପ ତ୍ୱମେବ ଜଗତାଂ ନାଥ ଜଗଦେତ ତଭାର୍ପିତମ୍। ପ୍ରଭୁ ଅନୁଜାନିହି ମାଂ କୃଷ୍ଣ, ବ୍ରହ୍ମା ଭଗବାନଙ୍କ ମନର ଚିନ୍ତାକୁ ବ୍ରହ୍ମା ଜାଣିପାରୁଛନ୍ତି, ବ୍ରହ୍ମାଙ୍କର ମନର ଚିନ୍ତାକୁ ଭଗବାନ ଜାଣିପାରୁଛନ୍ତି, ଏବଂ ଭଗବାନଙ୍କର ମନର ଚିନ୍ତା ବ୍ରହ୍ମାଙ୍କର ମନର ଚିନ୍ତାକୁ ଯେଉଁ ଆଚାର୍ଯ୍ୟମାନେ ସବୁ ଜାଣିପାରୁଛନ୍ତି, ତାଙ୍କ ଟୀକାରେ ସବୁ ବର୍ଣ୍ଣନା କରାଯାଇଛି। ଏ ଛୋଟିଆ କଥା ନୁହଁ। ଅନୁଜାନିହି ମାଂ କୃଷ୍ଣ, ହେ କୃଷ୍ଣ ମୋତେ କୃପା ମାନେ କ'ଣ ଦିଅନ୍ତୁ, ବିଧାୟ ଦିଅନ୍ତୁ, ଅନୁମତି ଦିଅନ୍ତୁ। ଅନୁଜାନି ପ୍ରଭୁ, ହଁ ବ୍ରହ୍ମା ଚିନ୍ତା କରୁଛନ୍ତି ଭଗବାନଙ୍କ ଲୀଳାରେ ମୁଁ ବାଧା ସୃଷ୍ଟି କରୁଛି, ଭଗବାନଙ୍କର ଯେଉଁ ବର୍ଷ ସାଙ୍ଗ ବାଳକମାନଙ୍କ ସହିତ ମିଳିକି ଯେଉଁ ହସଖୁସି ଇତ୍ୟାଦି ସବୁ ଚାଲିଥିଲା, ଥଟା ସବୁ ଚାଲିଥିଲା, ଥଟା ପରିହାସ ଇତ୍ୟାଦି ଚାଲିଥିଲା, ତାଙ୍କର ଅଇଁଠାକୁ ସେ ଖାଉଥିଲେ ଏଇଭଳି ଭାବରେ ଚାଲିଥିଲା। ଆମେ କହିଥିଲେ ଯେତେବେଳେ ଦହିଅନ୍ନ ଖାଉଛନ୍ତି ସେ ଯେତେବେଳେ କଥା କହୁଛନ୍ତି ହସୁଛନ୍ତି, କେତେବେଳେ ତାଙ୍କ ସାଙ୍ଗମାନଙ୍କର ଯେଉଁ ମୁଖରୁ ଏଇ ଶରୀର ଭଗବାନଙ୍କ ଶରୀରରେ ପଡ଼ୁଛି, ଏଇସବୁ ବ୍ରହ୍ମା ଦେଖିଥିଲେ। ଭଗବାନଙ୍କ କେତେ ଆନନ୍ଦ, ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ମିଶି ଏସବୁ ଖେଳା ଲୀଳା କରୁଛନ୍ତି। ଏ ଲୀଳାଟା ସେଥିପାଇଁ ବୃନ୍ଦାବନ ଲୀଳା ହେଉଛି ସବୁଠାରୁ ଶ୍ରେଷ୍ଠ ଲୀଳା, ମଥୁରା ଲୀଳା ଆଉ ଦ୍ୱାରକା ଲୀଳା ତା ସହିତ ତୁଳନୀୟ ନୁହେଁ। ଏଥିପାଇଁ ଦ୍ୱାରକା ଲୀଳାକୁ କୁହାଯାଏ ପୂର୍ଣ୍ଣ, ମଥୁରା ହେଉଛି ପୂର୍ଣ୍ଣତର, ବୃନ୍ଦାବନ ହେଉଛି ପୂର୍ଣ୍ଣତମ ଲୀଳା। ଭଗବାନ ସେଥିରେ ବହୁତ ଆନନ୍ଦିତ ହୁଅନ୍ତି। ତେଣୁ ବ୍ରହ୍ମା ଚିନ୍ତା କରୁଛନ୍ତି ଭଗବାନଙ୍କର ଯେଉଁ ମୁଁ ବାଧା ସୃଷ୍ଟି କରୁଛି, ଚାଳିଶଟା ଶ୍ଳୋକ ପାଇଲେ କେତେ ସମୟ ଲାଗିବ ନା, ତେଣୁ ଇଏ ଭଗବାନ ଯାଇକି ତାଙ୍କ ସାଙ୍ଗ ବାଳକମାନଙ୍କ ସହିତ ଯାଇ ଖେଳା କରିବେ, ଲୀଳା ଖେଳା କରିବେ। ଗୋଟେ ବର୍ଷ ବିତିଗଲାଣି, ଆ ଭିତରେ ଗୋଟେ ବର୍ଷ ବିତିଗଲାଣି, ସେମାନେ ସେମିତି ରହିଛନ୍ତି। ଇଏ ଭଗବାନଙ୍କର ଅଦ୍ଭୁତ ଶକ୍ତି, ସେମାନେ ସେମିତି ରହିଛନ୍ତି। ଆଉ ତାଙ୍କୁ ଗୋଟେ ବର୍ଷ ଲାଗିଲା ଅଧକ୍ଷଣ ଭଳିଆ ଲାଗିଲା, ସେ କହିବେ ପରେ କହିବେ, ଏଇଟା ଆସିବା କଥା। ଗୋଟିଏ ବର୍ଷ ଆମେ ନ ଖାଇ ନ ପିଇକି ରହିପାରେ ଗୋଟିଏ ସ୍ଥାନରେ ବସିଛନ୍ତି, ସେମିତି ଷ୍ଟାଚ୍ୟୁ ହେଇଯାଇଛନ୍ତି, ଷ୍ଟାଚ୍ୟୁ ଭଗବାନଙ୍କର ବ୍ୟବସ୍ଥାରେ ଷ୍ଟାଚ୍ୟୁ ହେଇଯାଇଛନ୍ତି। ଆଉ ସେ ଜାଣିପାରିଲେନି ଗୋଟିଏ ବର୍ଷ ବିତିଗଲା ବୋଲି, ଭଗବାନ ଯେତେବେଳେ ଆସିବେ କହିବେ କୃଷ୍ଣ ତୁମେ ଏତେ ଶୀଘ୍ର ଆସିଗଲ, ଆମେ ଭାବୁଥିଲୁ ତୁମେ ଅଧଘଣ୍ଟା ନେବ ବୋଲି, କିନ୍ତୁ ଅଧକ୍ଷଣରେ ପଳେଇ ଆସିଲ, ଆମେ କିଛି ଖାଇନାହୁଁ, ଆସ ଆସ ବସି ଖାଇବା ବେଶୀ। ଏ ଗୋଟେ ବର୍ଷ କେମିତି ଗାଏବ ହେଲା ତାକୁ କେହି ଆମେ ବୁଝିପାରିବା ନାହିଁ, ଏ ଭଗବାନଙ୍କ ଅଚିନ୍ତ୍ୟ ଶକ୍ତି। ତେଣୁ ବ୍ରହ୍ମା ଚିନ୍ତା କରୁଛନ୍ତି ଭଗବାନଙ୍କର ଯେଉଁ ଲୀଳାରେ ମୁଁ ବାଧା ଦେଉଛି, ତେଣୁକରି ଶେଷ କରିବେ ତାଙ୍କର ସ୍ତୁତିକୁ ଶେଷ କରିବେ। ତେଣୁ 39 ଶ୍ଳୋକରେ କହୁଛନ୍ତି, ପ୍ରଭୁ ମୋତେ ଅନୁମତି ଦିଅନ୍ତୁ, ଅନୁଜାନିହି ମାଂ କୃଷ୍ଣ, ମୋତେ କୃଷ୍ଣ ମୋତେ ଅନୁମତି ଦିଅନ୍ତୁ, ସର୍ବଂ ତ୍ୱଂ ବେଶୀ ସର୍ବଦ୍ରୁପ, ଆପଣ ସବୁ ଜାଣନ୍ତି, ଆପଣ ସର୍ବଦ୍ରୁପ ସବୁ ଜାଣନ୍ତି, ତ୍ୱମେବ ଜଗତାଂ ନାଥ, ପ୍ରଭୁ ମୁଁ ଜଗତର ନାଥ, ଭଗବାନ ଯଦି କହିବେ ତୁମେ ବ୍ରହ୍ମା ଜଗତର ନାଥ, ଜଗତର ନାଥ ଯେଉଁ ଅସୁରମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କରନ୍ତି, ଯେମିତି ହିରଣ୍ୟକଶିପୁ କରିଥିଲେ, ରାବଣ କରିଥିଲେ, ଏସବୁ ଅସୁରମାନେ ବ୍ରହ୍ମାଙ୍କୁ ପ୍ରାର୍ଥନା କରନ୍ତି, କାହିଁକିନା ବ୍ରହ୍ମା ହେଉଛନ୍ତି ଭଗବାନଙ୍କର ବହୁତ ଜଗତ ସୃଷ୍ଟିକର୍ତ୍ତା, ବହୁତ ଶକ୍ତି ରହିଛି, ତାଙ୍କର ଅସୁରମାନେ ଯାଇକି ତାଙ୍କୁ ପ୍ରାର୍ଥନା କରନ୍ତି, ବ୍ରହ୍ମଦେବ ଏଇଭଳି ଭାବରେ ସ୍ତୁତି କରନ୍ତି, ବ୍ରହ୍ମାଣ୍ଡର ନାଥ ଆପଣ, ତେଣୁ କାଳେ ଭଗବାନ କହିବେ, ତେଣୁ ଇଏ କହୁଛନ୍ତି ବ୍ରହ୍ମା କହୁଛନ୍ତି, ତୁମେବ ଜଗତାଙ୍କ ନାଥ, ପ୍ରଭୁ ମୁଁ ତୁଚ୍ଛ, ଆପଣଙ୍କ କୃପାରୁ ମୁଁ କିଛି ଏଇ ପଦଟି ପାଇଛି, ତୁମେବ ଜଗତାଙ୍କ ନାଥ ଜଗତ ଏତତ୍ ତଭାର୍ପିତମ୍, ପ୍ରଭୁ ଇଏ ଆପଣଙ୍କ ଜଗତ ଆପଣ ନିଅନ୍ତୁ, ଆପଣଙ୍କୁ ଅର୍ପଣ କଲି, ଇଏ ଆପଣଙ୍କର ଜଗତ ମୋତେ ଦେଇଛନ୍ତି ଭାର ସୃଷ୍ଟି କରିବା ପାଇଁ। ତେଣୁ ବ୍ରହ୍ମା ଚାହୁଁଥିଲେ ପ୍ରଭୁ ଏ ଜଗତ ସୃଷ୍ଟି ମୁଁ କରିବି ନାହିଁ, ଏ ପ୍ରଥମେ ଏହାକୁ ବର୍ଣ୍ଣନା କରାଯାଇଛି, ଦ୍ୱିତୀୟ ସ୍କନ୍ଦ ନବମ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଯେତେବେଳେ ଜ୍ଞାନ ଦେଲେ, ବ୍ରହ୍ମା ଭଗବାନ ପ୍ରାର୍ଥନା କରିଥିଲେ, ପ୍ରଭୁ ମୁଁ ଯେଉଁ ସୃଷ୍ଟି କରିବି ମୋର ବହୁତ ଅହଙ୍କାର ଆସିଯିବ, ଗର୍ବ ଆସିଯିବ, ତେଣୁ ଭଗବାନ କହିଲେ ନା ତୁମର ଗର୍ବ ଆସିବ ନାହିଁ, ଏଇଭଳି ଭାବେ ତାଙ୍କ ଆଶ୍ୱାସନା ଦେଲେ। ନହେଲେ ବ୍ରହ୍ମା ଭୟ କରୁଥିଲେ, ଯାହାଙ୍କର ଯେତିକି ଟିକେ ଅଧିକ ଶକ୍ତି ହୋଇଯିବ, ଯେତିକି ଉନ୍ନତ ସ୍ଥିତିରେ ରହିବେ, ତାଙ୍କର ଗର୍ବ ମଧ୍ୟ ସେଇଭଳି ଭାବରେ ବଢ଼ି ବଢ଼ିକା ଯିବ, ତେଣୁ ବ୍ରହ୍ମା ପ୍ରଥମେ ପ୍ରାର୍ଥନା କରିଥିଲେ, ପ୍ରଭୁ ମୋର ଗର୍ବ ହୋଇଯିବ, ମୁଁ ଏସବୁ ସୃଷ୍ଟି କରିବି, ଆଉ କିଏ ଅଛନ୍ତି ବ୍ରହ୍ମାଙ୍କ ଭଳି ସୃଷ୍ଟିକର୍ତ୍ତା? ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା, ତିନି ଜଣ ନାଥ ଅଛନ୍ତି, ବ୍ରହ୍ମା ବିଷ୍ଣୁ ଏବଂ ଶିବଜୀ। ବ୍ରହ୍ମା ସୃଷ୍ଟିକର୍ତ୍ତା, ବିଷ୍ଣୁ ପାଳନକର୍ତ୍ତା, ଶିବ ହେଉଛନ୍ତି ସଂହାରକର୍ତ୍ତା। ତେଣୁ ବିଷ୍ଣୁ ସହିତ ବିଷ୍ଣୁ ତାଙ୍କର ଗୁଣ ପ୍ରଭାବ ପଡ଼ିବ ନାହିଁ, କିନ୍ତୁ ଏଇଟା ଭୃଗୁ ଯାଇଥିଲେ ପରୀକ୍ଷା କରିବା ପାଇଁ, ବ୍ରହ୍ମାଙ୍କ ଉପରେ ରଜଗୁଣର ପ୍ରଭାବ ପଡ଼ିଗଲା, ଗର୍ବ ଆସିଗଲା, ତାଙ୍କର କ୍ରୋଧ ଆସିଗଲା, ପୁଅ ଯେତେବେଳେ ପ୍ରଣାମ କଲା ନାହିଁ ସେଥିପାଇଁ କ୍ରୋଧ ଆସିଗଲା। ଶିବଜୀକୁ ଯେତେବେଳେ ଭୃଗୁ ଟିକେ ଗାଳି ଦେଲେ ଶିବଜୀ କ୍ରୋଧ, ତାଙ୍କର କ୍ରୋଧ ଆହୁରି ପଡ଼ିଗଲା, ଏକାଥରେ ହତ୍ୟା କରିବା ପାଇଁ ବସିଲେ, ଭୃଗୁକୁ ହତ୍ୟା କରିଦେଇଥିଲେ, ତୃଷ୍ଣ ଧରି ଗୋଡ଼େଇଲେ। ଏଭଳି ରହିଛି ତାହାର ଯାହାର ଯେତିକି ଶକ୍ତି ରହିଛି, ଅଧିକା ଶକ୍ତି ହେଲା ମାନେ ତାଙ୍କର ଗର୍ବ ବଢ଼ିଯିବ। ତେଣୁ ପ୍ରଭୁ ମୁଁ ଆଉ ସୃଷ୍ଟି କରିବି ନାହିଁ, ମୁଁ ଏଇଠି ରହିକିରି ତପସ୍ୟା କରିବି, ନହେଲେ ଆପଣଙ୍କର ଗୋଟେ କ'ଣ ସେ ତ ଏତେ ସବୁ ସୃଷ୍ଟି କରୁଛନ୍ତି, ଗୋଟେ ଗୁଳ୍ମଟେ ହେଇଯାଇଥାନ୍ତି, ସେ ସବୁ ସୃଷ୍ଟି କରୁଛନ୍ତି, ଗୁଳ୍ମ ଫୁଳ୍ମ ସବୁ ସେ ସୃଷ୍ଟି କରିଛନ୍ତି ନା। ଆଉ ବ୍ରହ୍ମା ଅନେକ ପ୍ରକାର ସୃଷ୍ଟି କରିଛନ୍ତି, ତୃତୀୟ ସ୍କନ୍ଦରେ ସବୁ ବର୍ଣ୍ଣନା କରାଯାଇଛି, ବୃକ୍ଷ ଲତା ଆଦି 84 ଲକ୍ଷ ପ୍ରକାର ଜୀବ ସୃଷ୍ଟି କରିଛନ୍ତି, ବ୍ରହ୍ମା ସୃଷ୍ଟି କରିଛନ୍ତି, ଆଉ ସେ କ'ଣ ନିଜକୁ ଗୋଟେ ବୃକ୍ଷ କରିଦେଇପାରିବେ ନାହିଁ? ଏଇ ଯେଉଁ ଭଗବାନ ଯେଉଁ ବର୍ଷା ଚାରଣ କରୁଥିଲେ, ଆମର ଶ୍ରୀଶ୍ରୀମନ୍ତ ରାଧାକୃଷ୍ଣ ସ୍ୱାମୀ ମହାରାଜ କହନ୍ତି ଏଠି ଅନନ୍ତ ସଂଖ୍ୟା ବୋଲି କାହିଁକି କୁହାଯାଇଛି ନା, ଦେବତାମାନେ ମଧ୍ୟ ଆସିକି ବାଛୁରୀ ହେଇକି ତାଙ୍କ ସହିତ ଭଗବାନଙ୍କର ଚରଉଥିଲେ, ଭଗବାନଙ୍କର ଚରିତ ହେଉଥିଲେ, ଦେବତାମାନେ ଚାହାନ୍ତି ଭଗବାନଙ୍କ ଲୀଳାରେ ସାମିଲ ହେବା ପାଇଁ। ତେଣୁ ଭଗବାନ ନିରବ ରହିଲେ ମାନେ ଭଗବାନ ଚାହୁଁନଥିଲେ ବ୍ରହ୍ମା ସୃଷ୍ଟିକର୍ତ୍ତ ବନ୍ଦ କରିକିରି ଆସିକି ଏଠି ରହନ୍ତୁ ବୋଲି। ସୃଷ୍ଟି ଚାଲିବ, ଆହୁରି ରହିଛି ତାଙ୍କର 50 ବର୍ଷ ରହିଛି, 100 ବର୍ଷ ତାଙ୍କର ଆୟୁଷ ଦିଆଯାଇଛି, ସୃଷ୍ଟି କରି ଚାଲିବେ। ତେଣୁ କହୁଛନ୍ତି ପ୍ରଭୁ ମୋତେ ଅନୁମତି ଦିଅନ୍ତୁ, ମାଆଙ୍କୁ ସର୍ବଂ ଜଗତ ଏତତ୍ ତବ ଅର୍ପିତମ୍, ପ୍ରଭୁ ଇଏ ଆପଣଙ୍କର ଜଗତ, ଆପଣ ମୁଁ ଅର୍ପଣ କଲି। ମୁଁ ଆପଣଙ୍କର ଭାଗବତମରେ ଶିଶୁଟି କହିଛନ୍ତି ଦ୍ୱିତୀୟ ସ୍କନ୍ଦ 6 ଅଧ୍ୟାୟରେ ନାରଦ ମୁନି, ସିଏ ଜଣେ ଭଗବାନଙ୍କର ଅବତାର, କେହି କି ଛୁଟିଆ କେହି ନୁହନ୍ତି, ବ୍ରହ୍ମାଙ୍କର ପୁତ୍ର କିନ୍ତୁ ଭଗବାନଙ୍କର ଅବତାର, ସିଏ ଏ ଭକ୍ତିର ଅବତାର ସିଏ। ତେଣୁ ସିଏ ପଚାରୁଛନ୍ତି ବ୍ରହ୍ମାଙ୍କୁ, ପ୍ରଭୁ ଆପଣ ସୃଷ୍ଟି କରୁଛନ୍ତି, ଆପଣ ତ ସୃଷ୍ଟିକର୍ତ୍ତା, ଆପଣ ପୁଣି କାହାର ଚିନ୍ତା କରୁଛନ୍ତି, ଧ୍ୟାନ କରୁଛନ୍ତି? ଦ୍ୱିତୀୟ ସ୍କନ୍ଦ 5 ଅଧ୍ୟାୟରେ ଶ୍ଳୋକ ପ୍ରଶ୍ନ ପଚାରୁଛନ୍ତି ନାରଦ ମୁନି। ତେଣୁ ବ୍ରହ୍ମା ସେ ଯେଉଁ ଉତ୍ତର ଦେଲେ ସେ କଥା କହି 6 ଅଧ୍ୟାୟରେ ସେ କଥା କହିଛନ୍ତି, କହିଲେ ସୁଜାମି ତ ନିୟୁକ୍ତ ହମ୍, ମୁଁ ଯେଉଁ ସୃଷ୍ଟିକର୍ତ୍ତା, ଭଗବାନ ମୋତେ ଆପଏଣ୍ଟମେଣ୍ଟ ଦେଇଛନ୍ତି, ଚାକିରି ଦେଇଛନ୍ତି, ବ୍ରହ୍ମା ଚାକିରି ଦେଇ ବ୍ରହ୍ମା ଗୋଟେ ଚାକିରି ପାଇଛନ୍ତି, ଆପଣମାନେ ଚାହିଁଲେ ମଧ୍ୟ ଗୋଟେ ବ୍ରହ୍ମା ଚାକିରି ପାଇଯାଇପାରିବେ। ଚତୁର୍ଥ ସ୍କନ୍ଦରେ ଶିବଜୀ କଥା କହିଛନ୍ତି, 100 ଜନ୍ମ ଧରିକିରି ନିଜର ସ୍ୱଧର୍ମକୁ ଯଦି ପାଳନ କରିବେ ତାହେଲେ ବ୍ରହ୍ମା ପଦ ପାଇବେ, ଆମେ ଯେ ଆଗରୁ ବ୍ରହ୍ମା ନଥିଲୁ କହିହେବ ନାହିଁ, କେତେ ଜନ୍ମ ଆମେ ବିତି ଯାଇଛି କହିହେବ ନାହିଁ, ଏବଂ ଭଗବାନଙ୍କ ଶରଣ ନ ଯିବା ପର୍ଯ୍ୟନ୍ତ ଏଇଭଳି ଭାବରେ ଗୁରୁଗୁରୁ ଚାଲିଥିବା। ତେଣୁ ପ୍ରଭୁ ଏ ଜଗତକୁ ମୁଁ ଆପଣଙ୍କୁ ଅର୍ପଣ କଲି, ମୁଁ ଆପଣଙ୍କ ସେବକ, ମୁଁ ଆପଣଙ୍କର ଦାସ, ତେଣୁ ଆପଣଙ୍କର ମୁଁ ଯାଇ ସେବା କରିବି, ଏଇଭଳି ଭାବରେ ଅନୁମତି ମାଗୁଛନ୍ତି। ଭଗବାନ କିଛି କହିବେ ନାହିଁ, ଆଖିରେ ଟିକେ ଇସାରା ଦେଇଥାନ୍ତି, ଇସାରା ବି ଦେବେ ନାହିଁ। ଅନ୍ତିମ ଶ୍ଳୋକଟି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ ଦେଖିବା, ତେଣୁ ସିଦ୍ଧସ୍ୱାମୀ କହୁଛନ୍ତି ଜଗଦୀଶତ୍ୱାତ୍ ଯଦି ଅଭିମାନ ପରିତ୍ୟାଜ ଆହ, ଯେଉଁ ନିଜକୁ ଭାବୁଥିଲେ ଜଗତର ଈଶ୍ୱର ବୋଲି ପରୀକ୍ଷା କରିଦେବା ପାଇଁ ଚାହୁଁଥିଲେ, ଭଗବାନଙ୍କର ମଞ୍ଜୁ ମହିମା ଦେଖିବା ପାଇଁ ଚାହୁଁଥିଲେ, ଭଗବାନ ଦେଖେଇଦେଲେ ମହିମା ତାଙ୍କୁ, ତାଙ୍କର ମାୟାକୁ ଭଗବାନ ଉପରେ ପକାଇବା ପାଇଁ ଚାହୁଁଥିଲେ, ବ୍ରହ୍ମାଙ୍କର କ'ଣ କମ୍ ମାୟା ରହିଛି, ବ୍ରହ୍ମାଙ୍କର ମାୟା ଭୌତିକ ଜଗତର ଶ୍ରେଷ୍ଠ ଇଏ ସିଏ, ତେଣୁ ତାଙ୍କର ମାୟା ଅସୀମ ରହିଛି, ଅସୀମ ମାୟା ରହିଛି, ତେଣୁ ବର୍ତ୍ତମାନ ସେ ଅଭିମାନ ତ୍ୟାଗ କରିକିରି ଏଇଭଳି ଭାବରେ କହିଲେ ସୁଦର୍ଶନୀ କହୁଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି କୃଷ୍ଣ, କୃଷ୍ଣ ବୋଲି କାହିଁ କହିଲେ, ପ୍ରଭୁ କହିଲେ ନାହିଁ, ପିତା କହିଲେ ନାହିଁ, ଜଗଦୀଶ କହିଲେ ନାହିଁ, କେତେ କିଛି କହିଲେ ନାହିଁ, କୃଷ୍ଣ କାହିଁ କହିଲେ? ସନାତନ ଗୋସ୍ୱାମୀ ତା'ର ବ୍ୟାଖ୍ୟା କରୁଛନ୍ତି, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ। କୃଷ୍ଣ କହିଲେ ହେ ନିଜ ଅଶେଷ ଭଗବତା ପ୍ରକଟନ ପର, କୃଷ୍ଣ କହିବାର ଉଦ୍ଦେଶ୍ୟ ହେଉଛି ବ୍ରହ୍ମାଙ୍କର ଭାବ ହେଉଛି କ'ଣ ନା ଆପଣଙ୍କର ଅଶେଷ ଭଗବତା ରହିଛି କୃଷ୍ଣ ଅଶେଷ ଭଗବତା ରହିଛି ଆପଣ ରହିଛି ସବୁ ତେଣୁ କୃଷ୍ଣ ଶବ୍ଦ ବ୍ୟବହାର କଲେ କୃଷ୍ଣ ସମ୍ବୋଧନ କଲେ ତେଣୁ ଏହିଭଳି ଭାବରେ ଆମେ ଅନ୍ତିମ ଶ୍ଳୋକଟି କହିଦେବା ଆଉ ଅଳ୍ପ ସମୟ ରହିଛି ଆସନ୍ତାକାଲି କହିବା କିନ୍ତୁ ଶ୍ଳୋକଟି ପାଠ କରିଦେଇଥିବା ଏଇ ଶ୍ଳୋକଟି ଏଇଟା ଲାଷ୍ଟ ଶ୍ଳୋକ ଲାଷ୍ଟ ଶ୍ଳୋକ ଆର ବହୁତ ତାତ୍ପର୍ଯ୍ୟ ରହିଛି ଆମେ ଆସନ୍ତାକାଲି ଆଲୋଚନା କରିବା ତେଣୁ ତର୍ତ୍ତର ହେଇକି କହିବା ନାହିଁ ତେଣୁ ଏ ଶ୍ଳୋକଟି ପାଠ କରିବା କାଲି ବର୍ତ୍ତମାନ ଶ୍ରୀକୃଷ୍ଣ ବୃଷ୍ଣିକୁଳ ପୁଷ୍କର ଯୋଶଦାୟୀନ ଖ୍ୱା ନିର୍ଜର ଦ୍ୱିଜ ପଶୁ ଦଧି ବୃଦ୍ଧିକାରୀନ ଉଦ୍ଧର୍ମ ସାର୍ବରହର କ୍ଷିତିରାକ୍ଷସ ଦୃହି ଆକଳ୍ପ ମାର୍କ ମହନ ଭଗବାନ ନମସ୍ତେ ଭଗବାନ ଖାଲି ଗୋଟେ ନମସ୍କାର କରିଛନ୍ତି ଗୋଟେ ଲକ୍ଷେ ଟଙ୍କିଆ ପାନ ଲକ୍ଷେ ଟଙ୍କିଆ ପାନ ଥରେ ଜଣେ ଆସିଲେ ବହୁତ ଧନୀ ବ୍ୟକ୍ତି ତାଙ୍କର ବହୁତ ଗର୍ବ ଜଗନ୍ନାଥ ପାଖକୁ ଆସିଲେ ବହୁତ ବର୍ଷ ତଳର କଥା ସେତେବେଳେ ଅଧୁଳା ପଣା ପଇସା ସବୁ ଚାଲିଥିଲା ସେତେବେଳେ ସେ କହିଲେ ମୁଁ ଲକ୍ଷେ ଟଙ୍କା ଦେବି ଜଗନ୍ନାଥଙ୍କୁ ପୂଜାରୀମାନଙ୍କୁ କହିଲେ ତୁମେ ଲକ୍ଷେ ଟଙ୍କାରେ ଭୋଗ ଲଗାଅ ମୁଁ ଲକ୍ଷେ ଟଙ୍କା ଦେବି ଭଗବାନ କହିଲେ ପୂଜାରୀମାନଙ୍କର ଭାଳିଣୀ ପଡ଼ିଗଲେ ଲକ୍ଷେ ଟଙ୍କା କ'ଣ ଯଦି ପଚିଶ ଦଶ ପଇସା ଦେବେ ଭୋଗ 56 ଫୁଟ ଭୋଗ ଲାଗିବ ସେତେବେଳର କଥା ଆଉ ଲକ୍ଷେ ଟଙ୍କା ଟଙ୍କାଟେ ତ କାହିଁରେ କ'ଣ ଇଏ ଆଉ 100 ନୁହଁ 1000 ନୁହଁ ଏକା ଅହିତ ନୁହଁ ଲକ୍ଷେ ତେଣୁ ସେମାନେ ଭଗବାନ ତାଙ୍କେ ପ୍ରାର୍ଥନା କଲେ ଇଣ୍ଡିଆ ମାରିଲେ ଭଗବାନଙ୍କୁ ଭଗବାନ କହିଲେ ଜଗନ୍ନାଥ କହିଲେ ଜଗନ୍ନାଥ କଥା କୁହନ୍ତି ନା ଆଉ ଭଗବାନ ସିଏ ଆଉ କ'ଣ ଖାଲି ପଥର ପୁଟି ନା କ'ଣ ଜଗନ୍ନାଥ କହିଲେ ତାଙ୍କର ସେବକକୁ କହିଲେ ଯାହା ତାକୁ କହିବ ମୋତେ ଖାଇବାକୁ ଦେବ ପର ଦେବ ଆଗ ଗୋଟେ ପାନଟେ ଦେବୁ ଗୋଟେ ବିଡ଼ିଆ ପାନ ଖଣ୍ଡେ ଦେବୁ ବିଡ଼ିଆ ପାନଟେ ଦେବ ବିଡ଼ିଆ ପାନ ନୁହଁ ଯାହା ଚୁନଟା କଥା ପାନ ଖଣ୍ଡେ ଦେବ କ'ଣ ନା ଚୁନଟି ଲାଗିଥିବ ଯେ ଇଏ ଚୁନ ନୁହଁ ଶାମୁକା ଚୁନ ନୁହଁ ଯାହାଦ୍ୱାରା ଯେଉଁ ହାତୀରେ ଯେଉଁ ରହିଛି ମୋତି ସେଇ ମୋତିରେ ଲଗେଇକି ଚୁନ ସେଇଟା ମୋତେ ଦେବ ପାନ ଖଣ୍ଡେ ଆଉ ତାପରେ ମୁଁ ଖାଇବା କଥା କହିବି ମୋତେ କ'ଣ ଦେବ ଲକ୍ଷେ ଟଙ୍କାର ଯେତେବେଳେ ଏତିକି କହିଦେଲେ ସେ ସେବକ ଆସି କହିଦେଲେ ଭଗବାନ କହିଲେ ତୁମେ ଆଗ ଭଗବାନ ଖଣ୍ଡେ ପାନ ଆଣ ଯେଉଁ ପାନରେ ଲାଗିଥିବ ଗଜମୋତିରେ ଚୁନ ଗଜମୋତିରେ ଚୁନ ଚୁନରେ ଲାଗିଛି ସେ ପାନରେ ସେଇ ପାନ ଖଣ୍ଡେ ଦିଅ ଏତିକି ଯେତେବେଳେ ଶୁଣିଗଲେ ତାଙ୍କ ଗର୍ବ ଚାଲିଗଲା ଯେଉଁ ଚିନ୍ତା କରିଥିଲେ ଲକ୍ଷେ ଟଙ୍କା ଆଉ କେତେ ହାତୀ ମାରିଲେ ଗୋଟିଏ ମିଳିବ ମୁକ୍ତା ମୋତି ମିଳିବ ସବୁ ଗଜ ମଥାରେ ନାହିଁ ମୋତି ନଥାଏ ଗଜମୋତି ସବୁ ମଥାରେ ନଥାଏ ତେଣୁ ଆସି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କଲେ ମୋର ଭୁଲ ହେଇଗଲା ତେଣୁ ସେଇଭଳି ଭାବରେ ବ୍ରହ୍ମାଙ୍କର ଏ ଯେଉଁ ଶ୍ଳୋକଟି ରହିଛି ଏ ଲକ୍ଷେ ଟଙ୍କିଆ ପାନ ଗୋଟେ ଏ ଶ୍ଳୋକରେ ବହୁତ ତାତ୍ପର୍ଯ୍ୟ ରହିଛି ତେଣୁ ଶ୍ରୀକୃଷ୍ଣ ବୃଷ୍ଣିକୁଳ ପୁଷ୍କର ଯୋଶଦାୟୀନ କ୍ଷମା ନିର୍ଜର ଦ୍ୱିଜ ପଶୁ ଦଧି ବୃଦ୍ଧିକାରୀନ ଉଦ୍ଧର୍ମ ସାର୍ବରହର କ୍ଷିତିରାକ୍ଷସ ଦ୍ରୁ ଆକଳ୍ପ ମାର୍କ ମହରଣ ଭଗବାନ ନମସ୍ତେ ଭଗବାନ ନମସ୍କାର କଲେ ଆମେ ମଧ୍ୟ ଏଇ ଭାଗବତ ନମସ୍କାର କରି କଥାକୁ ବିଶ୍ରାମ ଦେବା ଆସନ୍ତାକାଲି ଏ ଶ୍ଳୋକଟି ଆଲୋଚନା କରିବା ଏ ଲକ୍ଷ ଟଙ୍କିଆ ପାନ ଭଳିଆ କଥା ତେଣୁ ଜୟ ଶ୍ରୀମଦ୍ ଭାଗବତ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗୌରଭକ୍ତ କି ଜୟ ଗୌର ପ୍ରମାନନ୍ଦେ।